ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ସଂସଦର ବଜେଟ୍ ଅଧିବେଶନ ପୂର୍ବରୁ ଆଜି ନୂଆଦିଲ୍ଲୀଠାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ। ପୂର୍ବାହ୍ନରେ ହେବାକୁ ଥିବା ଏହି ବୈଠକରେ ପ୍ରମୁଖ ଜାତୀୟ ପ୍ରସଙ୍ଗ ଏବଂ ସଂସଦ କାର୍ଯ୍ୟକୁ ସୁରୁଖୁରୁରେ ସମ୍ପନ୍ନ କରିବା ଲକ୍ଷ୍ୟ ନେଇ ଆଲୋଚନା କରାଯିବ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି। ସଂସଦର ବଜେଟ୍ ଅଧିବେଶନ ଆସନ୍ତାକାଲିଠାରୁ ଆରମ୍ଭ ହେଉଛି। ଦୁଇଟି ପର୍ଯ୍ୟାୟରେ ଏହି ଅଧିବେଶନ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟ ଆସନ୍ତାକାଲିଠାରୁ ଫେବୃୟାରୀ 13 ତାରିଖ ପର୍ଯ୍ୟନ୍ତ ଏବଂ ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ 9 ତାରିଖରୁ ଏପ୍ରିଲ୍ 2 ତାରିଖ ପର୍ଯ୍ୟନ୍ତ ଚାଲିବ। ଅଧିବେଶନରେ 30ଟି ବୈଠକ ଅନୁଷ୍ଠିତ ହେବା ସହ ଫେବୃୟାରୀ 1 ତାରିଖରେ ଆସନ୍ତା ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ୍ ଉପସ୍ଥାପନ କରାଯିବାର କାର୍ଯ୍ୟସୂଚୀ ରହିଛି। ଉଭୟ ସଦନର ମିଳିତ ବୈଠକକୁ ଆସନ୍ତାକାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମ୍ବୋଧନ ସହ ସଂସଦ ଅଧିବେଶନ ଆରମ୍ଭ ହେବ। ରାଜ୍ୟ ଜନସଂଖ୍ୟାର 1/4 ହେଉଛନ୍ତି ଜନଜାତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି। ସେମାନଙ୍କ ସାମଗ୍ରିକ ବିକାଶ ପାଇଁ ସରକାର ପ୍ରାଥମିକତାର ସହିତ କାର୍ଯ୍ୟ କରୁଛନ୍ତି। ଭୁବନେଶ୍ୱର ୟୁନିଟ୍ 1 ସ୍ଥିତ ଆଦିବାସୀ ପଡ଼ିଆଠାରେ ଗତ ସନ୍ଧ୍ୟାରେ ଆଦିବାସୀ ମେଳା 2026ର ଶୁଭାରମ୍ଭ କରି ଶ୍ରୀ ମାଝି କହିଛନ୍ତି, ଆଞ୍ଚଳିକ ବୈଷମ୍ୟ ଦୂର କରିବା ଲକ୍ଷ୍ୟ ନେଇ ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଏବଂ ଉତ୍ତର ଓଡ଼ିଶା ବିକାଶ ପରିଷଦ ସରକାର ଗଠନ କରିଛନ୍ତି। ଏହି ଅବସରରେ ଶ୍ରୀ ମାଝି ବିଭାଗୀୟ ଗବେଷଣାତ୍ମକ ପତ୍ରିକା ଆଦିବାସୀ ଉନ୍କୋଚନ କରିଛନ୍ତି। ଆସନ୍ତା ମାସ 5 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମେଳାରେ 109 ମଣ୍ଡପ ସ୍ଥାନ ପାଇଛି। ନୂଆଦିଲ୍ଲୀର ଲାଲକିଲ୍ଲାଠାରେ ଜାତୀୟ ସଂସ୍କୃତି ଓ ପର୍ଯ୍ୟଟନ ମହୋତ୍ସବ ଭାରତ ପର୍ବ 2026 ଆରମ୍ଭ ହୋଇଛି। ଉଦ୍ଘାଟନୀ ସମାରୋହରେ ଗତକାଲି ଯୋଗଦେଇ ଲୋକସଭା ବାଚସ୍କତି ଓମ୍ ବିର୍ଲା କହିଛନ୍ତି, ଏଭଳି ମହୋତ୍ସବ ଦେଶରେ ପର୍ଯ୍ୟଟନ ସମ୍ଭାବନା ବୃଦ୍ଧି କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାବତ ଯୋଗଦେଇ ଦେଶର ପରମ୍ପରା, ଲୋକକଳା, ହସ୍ତଶିଳ୍ପ, ଖାଦ୍ୟ ଏବଂ ପର୍ଯ୍ୟଟନସ୍ଥଳୀଗୁଡ଼ିକ ସମ୍ପର୍କରେ ପ୍ରଚାର ଓ ପ୍ରସାର ହେବା ସହିତ ଦେଶବାସୀଙ୍କ ମଧ୍ୟରେ ଐତିହ୍ୟ ସମ୍ପର୍କ ଅଧିକ ମଜବୁତ ହୋଇପାରିବ ବୋଲି ଆଶାବ୍ୟକ୍ତ କରିଛନ୍ତି। 6 ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ମେଳାରେ 34 ରାଜ୍ୟ ଏବଂ 24 କେନ୍ଦ୍ରୀୟ ମନ୍ତ୍ରଣାଳୟ ଓ ବିଭିନ୍ନ ପ୍ରମୁଖ ପ୍ରତିଷ୍ଠାନ ତଥା ସଂଗଠନର ପ୍ରଦର୍ଶନୀ ମଣ୍ଡପମାନ ଖୋଲାଯାଇଛି। ରାଜ୍ୟର ଭୂମିହୀନଙ୍କୁ ଚିହ୍ନଟ କରି ଆଗାମୀ 5 ବର୍ଷ ମଧ୍ୟରେ ଜମିପଟ୍ଟା ପ୍ରଦାନ ନେଇ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ପୁରୀ ସଂସ୍କୃତି ଭବନଠାରେ ଗତକାଲି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପୂଜାରୀ କହିଛନ୍ତି, ସମସ୍ତ ସରକାରୀ ଏବଂ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନଗୁଡ଼ିକୁ ଜମିପଟ୍ଟା ବଣ୍ଟନ ତ୍ୱରାନ୍ୱିତ କରାଯାଇଛି। ଏହି ଅବସରରେ ବସୁନ୍ଧରା ଯୋଜନା ଅଧୀନରେ ଜିଲ୍ଲାର 14 ଭୂମିହୀନ ଏବଂ 20 ଶିକ୍ଷାନୁଷ୍ଠାନକୁ ଶ୍ରୀ ପୂଜାରୀ ପଟ୍ଟା ବଣ୍ଟନ କରିଛନ୍ତି। ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପଠାରେ ଗତ ସନ୍ଧ୍ୟାରେ ଦେଶାତ୍ମବୋଧକ ସଙ୍ଗୀତ ସମାରୋହ ଭାରତୀୟମ୍ ଅନୁଷ୍ଠିତ ହୋଇଛି। ଓଡ଼ିଆ ଭାଷା ସାହିତ୍ୟ ଏବଂ ସଂସ୍କୃତି ବିଭାଗ ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଉଦ୍ଘାଟନ କରିଥିଲେ। ସମୃଦ୍ଧ ଓଡ଼ିଶା ଏବଂ ବିକଶିତ ଭାରତ ସ୍ୱପ୍ନ ସାକାର କରିବାକୁ ସମସ୍ତେ ସଂକଳ୍ପବଦ୍ଧ ହେବା ଉଚିତ ବୋଲି ମନ୍ତ୍ରୀ ଶ୍ରୀ ସୂରଜ କହିଛନ୍ତି। କାର୍ଯ୍ୟକ୍ରମରେ ରାଜ୍ୟର ବହୁ ଲବ୍ଧ ପ୍ରତିଷ୍ଠିତ କଣ୍ଠଶିଳ୍ପୀ ଦେଶାତ୍ମବୋଧକ ସଙ୍ଗୀତ ପରିବେଷଣ କରିଥିଲେ। ନୟାଗଡ଼ ଜିଲ୍ଲାର ସବୁଠାରୁ ପୁରାତନ ଏବଂ ଅଗ୍ରଣୀ ସାମାଜିକ ଅନୁଷ୍ଠାନ କୃଷ୍ଣଚନ୍ଦ୍ର କ୍ଲବର ଶତବାର୍ଷିକୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏଥିରେ ଯୋଗଦେଇ ରାଜ୍ୟର ସଂସ୍କୃତି ଏବଂ କ୍ରୀଡ଼ା କ୍ଷେତ୍ରରେ ଅନୁଷ୍ଠାନର ଅବଦାନ ଉପରେ ଆଲୋକପାତ କରିଛନ୍ତି। କାର୍ଯ୍ୟକ୍ରମରେ ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ ଅନ୍ୟତମ ଅତିଥି ଭାବେ ଯୋଗଦେଇଥିଲେ। ହକି ଇଣ୍ଡିଆ ଲିଗ୍ରେ କଳିଙ୍ଗ ଲାନ୍ସର୍ସ ଚାମ୍ପିୟନ୍ ହୋଇଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ଖେଳାଯାଇଥିବା ଫାଇନାଲ୍ ମ୍ୟାଚ୍ରେ କଳିଙ୍ଗ ଲାନ୍ସର୍ସ ରାଞ୍ଚି ରୟାଲ୍ସକୁ 3-2 ପରାସ୍ତ କରିଛି। ହାଇଦ୍ରାବାଦ ତୋଫାନ୍ସ ବ୍ରୋଞ୍ଜ ପଦକ ହାସଲ କରିଛି। କେନ୍ଦ୍ରାପଡ଼ା ହାଇସ୍କୁଲ ପଡ଼ିଆରେ ଗତକାଲିଠାରୁ 6ଷ ସର୍ବଭାରତୀୟ ଅବଦୁଲ କରିମ୍ ଖାନ୍ ସ୍କାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଛି। ଉଦ୍ଘାଟନୀ ସମାରୋହରେ ଯୋଗଦେଇ ସାଂସଦ ବୈଜୟନ୍ତ ପଣ୍ଡା ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ କରିଥିଲେ। ଗତକାଲି ଉଦ୍ଘାଟନୀ ମ୍ୟାଚ୍ରେ କେନ୍ଦ୍ରାପଡ଼ା ଲେବର ସ୍ପୋର୍ଟିଂ ଦଳ କୋଲକାତାର ଏସ୍ଏସ୍ ଦଳକୁ 3-1 ପରାସ୍ତ କରିଛି। ରାଜ୍ୟରେ ଶୀତର ପ୍ରକୋପ ହ୍ରାସ ପାଇଛି। ବିଭିନ୍ନ ଅଞ୍ଚଳରେ ରାତି ତାପମାତ୍ରା ବୃଦ୍ଧି ପାଇଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଦେଇଥିବା ସୂଚନା ଅନୁଯାୟୀ ସର୍ବନିମ୍ନ ତାପମାତ୍ରାରେ 3 ପର୍ଯ୍ୟନ୍ତ ବୃଦ୍ଧି ସମ୍ଭାବନା ରହିଛି। ଗତ 24 ମଧ୍ୟରେ ଫୁଲବାଣୀରେ ରାତି ତାପମାତ୍ରା 8.6 ରେକର୍ଡ କରାଯାଇଥିବା ବେଳେ ଦାରିଙ୍ଗିବାଡ଼ିରେ 9.5 ଏବଂ ଅନ୍ୟାନ୍ୟ ଅଞ୍ଚଳରେ ତାପମାତ୍ରା 11 ସେଲ୍ସିୟସ୍ ଉପରେ ରେକର୍ଡ କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।